ନମସ୍କାର, ମୁଁ ବାଲିକୁଦା ଗ୍ରାମରୁ ରିଙ୍କି କହୁଛି। ମୁଁ ଗୋଟେ ଗୀତ ବୋଲିବା ପାଇଁ ଚାହୁଁଛି। ଚୈତନ୍ୟ କହେ ମନ ଶୁଣ, ତୁ ଯାହା ପଚାରିଲୁ ଗୁଣ, ଜଳ ଭୂତଙ୍କ କଥା କେହି ଜାଣିବା ବ୍ରହ୍ମାଣ୍ଡରେ ନାହିଁ, ଜଳର ମହିମା କିଞ୍ଚିତ ଶୁଣ କହିବା ତୋ ଅଗ୍ରତେ, ଅଗ୍ନିରୁ ଜଳ ଜାତ ହୋଇ ଏହା ତ ନ ଜାଣନ୍ତି କେହି, ଜଳର ମହିମା ତୁ ଶୁଣ ସେ ସର୍ବ ଘଟେ ଥାଇ ଜାଣ, ସ୍ୱର୍ଗ ମଞ୍ଚ ପାତାଳ ହୋଇ ଜଳଟି ଘଟଣୀ ଗଛାଇ, ଜୀବ ଜୀବତେ ପୁରି ଥାଇ ସର୍ବଜାତ କରୁଛି ସେଇ, ସପନ କୋଟି ଜୀବ ଯେତେ ଜଳରୁ ଜାତ ଏ ସମସ୍ତେ, ଅଶତ ଥର ଯେତେ ବୃକ୍ଷ ଜଳରୁ ଜାତ ଏ ପ୍ରତ୍ୟକ୍ଷ, ତାରାରୁ ଗରୁଡ ପର୍ଯ୍ୟନ୍ତ ଜଳରୁ ଏ ସମସ୍ତ, ଜନ୍ତା ଚଉଦ କୋଟି ଜୀବ ଜଳରୁ ଏ ସର୍ବ ସମ୍ଭବ, ଜଳରୁ ଏ ସର୍ବ ସମ୍ଭବ, ନିଶ୍ଚଳ ଚଉଦ କୋଟି ହୋଇ ଜଳରୁ ସର୍ବଜାତ କହି ଉଡ଼ା ଚଉଦ କୋଟି ଥାନ୍ତି, ଜଳରୁ ଏ ସର୍ବେ ଜନ୍ମନ୍ତି ଉଡ଼ା ଚଉଦ କୋଟି ଜାଣ, ଜଳରୁ ଜାତ ଏ ପ୍ରମାଣ ଜଳଟି।